ମୁଁ ବାସନ୍ତୀ ପ୍ରଧାନ କହୁଥିଲି ସନ୍ତୋଷ ନଗର 20 ନମ୍ବର ୱାର୍ଡରୁ। ବର୍ତ୍ତମାନ ଆମର ଡ୍ରେନ୍ କାମ ଚାଲିଛି, କିନ୍ତୁ ଯେମିତି ବାଲି ସିମେଣ୍ଟ ଗୋଡ଼ି ଯେମିତି ପରିମାଣରେ ଦବା କଥା ସେମାନେ ଦଉନାହାନ୍ତି କି କହିଲେ ବି ଶୁଣୁନାହାନ୍ତି। ଯୋଉଠି ଟିକେ ଫର୍ଚ୍ଚା ଜାଗା ଅଛି ସେଗୁଡାକରେ ଅନ୍ୟ ଟେକା ପଥର ଦେଇକି ଜାମ୍ କରିଦେଉଛନ୍ତି, ଆଉ ସିଏ ଯାହାକି ଲାଗୁଛି ଆମକୁ ଏଇ ବର୍ଷ ବର୍ଷା ଦିନେ ବୋଧେ ସିଏ ବୋହିଯିବ। ବର୍ତ୍ତମାନ କାମ ଚାଲିବା ସମୟରେ ଯଦି ୱାର୍ଡ ଅଫିସରଙ୍କୁ କହିକି ୟାର କିଛି ପଦକ୍ଷେପ ନିଅନ୍ତେ ତାହେଲେ କାମଟା ଭଲରେ ହୁଅନ୍ତା।
Thank you।